ଦ୍ୱିତୀୟ ବିବରଣ ଅଠର ପର୍ବ ଯାଜକମାନେ ଲେବୀୟମାନେ ଓ ଲେବୀୟର ସମସ୍ତ ବଂଶ ଇସ୍ରାଏଲ ସଂଘରେ କୌଣସି ଅଂଶ କି ଅଧିକାର ପାଇବେ ନାହିଁ। ସେମାନେ ସଦାପ୍ରଭୁଙ୍କ ଅଗ୍ନିକୃତ ଉପହାର ଓ ତାହାଙ୍କର ଅଧିକୃତ ଦ୍ରବ୍ୟ ଭୋଗ କରିବେ। ପୁଣି ସେମାନେ ଆପଣା ଭାତୃଗଣ ମଧ୍ୟରେ କୌଣସି ଅଧିକାର ପାଇବେ ନାହିଁ। ସଦାପ୍ରଭୁ ସେମାନଙ୍କ ପ୍ରତି ଉକ୍ତ ଆପଣା ବାକ୍ୟାନୁସାରେ ସେମାନଙ୍କର ଅଧିକାର, ପୁଣି ଲୋକମାନଙ୍କଠାରୁ ଯାଜକମାନଙ୍କର ପ୍ରାପ୍ତବ୍ୟ, ଏଇ ଯେଉଁ ଗୋରୁ କି ମେଷ ବଳିଦାନ କରିବେ, ସେମାନେ ଯାଜକକୁ ତହିଁର ଆଗ ଚଟୁଆ ଓ ଦୁଇ ଗାଲ ଓ ପାକସ୍ଥଳୀ ଦେବେ। ତୁମେ ଆପଣା ଶସ୍ୟର, ଆପଣା ଦ୍ରାକ୍ଷାରସର ଓ ଆପଣା ତୈଳର ଓ ଆପଣା ମେଷଲୋମର ଅଗ୍ରିମାଂଶ ତାହାକୁ ଦେବ, କାରଣ ସଦାପ୍ରଭୁଙ୍କ ନାମରେ ସେବା କରିବାକୁ ନିତ୍ୟ ଠିଆ ହେବା ନିମନ୍ତେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମର ସମସ୍ତ ବଂଶ ମଧ୍ୟରୁ ତାହାକୁ ଓ ତାହାର ସନ୍ତାନଗଣକୁ ମନୋନୀତ କରିଅଛନ୍ତି। ଆଉ ସମସ୍ତ ଇସ୍ରାଏଲ ମଧ୍ୟରେ ତୁମର କୌଣସି ନଗର ଦ୍ୱାରରେ ଯେଉଁ ଲେବୀୟ ଲୋକ ପ୍ରବାସ କରେ, ସେ ଯେବେ ଆପଣା ପ୍ରାଣର ସମ୍ପୂର୍ଣ୍ଣ ବାଞ୍ଛା ସହିତ ସଦାପ୍ରଭୁଙ୍କ ମନୋନୀତକୁ ସ୍ଥାନକୁ ଆସିବ, ତେବେ ସେ ସ୍ଥାନରେ ସେ ସଦାପ୍ରଭୁଙ୍କ ସମ୍ମୁଖରେ ଠିଆ ହେବାର ଆପଣା ସମସ୍ତ ଲେବୀୟ ଭାଇମାନଙ୍କ ପରି ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ନାମରେ ସେବା କରିବ। ସେ ଆପଣା ପୈତୃକ ଅଧିକାର ବିକ୍ରୟର ମୂଲ୍ୟ ଛଡ଼ା ସେମାନଙ୍କ ସମାନ ଭୋଜନର ଅଂଶ ପାଇବ। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମକୁ ଯେଉଁ ଦେଶ ଦିଅନ୍ତି ସେଠାରେ ଉପସ୍ଥିତ ହେଲେ ସେ ସ୍ଥାନରେ ଗୋଷ୍ଠୀୟ ଲୋକମାନଙ୍କୁ ଘୃଣାଯୋଗ୍ୟ କ୍ରିୟା ଅନୁସାରେ କରିବାକୁ ତୁମେମାନେ ଶିଖିବ ନାହିଁ। ସେଠାରେ ଆପଣା ପୁତ୍ରକୁ କି ଆପଣା କନ୍ୟାକୁ ଅଗ୍ନି ମଧ୍ୟ ଦେଇ ଗମନ କରାଇବା ଲୋକ ଅବା ମନ୍ତ୍ରଜ୍ଞ, ଶୁଭ ଶୁଭାବାଦୀ କି ଗଣକ କି ମାୟାବୀ କି ମୋହକ କି ଭୁତୁଡ଼ିଆ କି ଗୁଣିଆ କି ପ୍ରେତ ପରାମର୍ଶୀ ଲୋକ ତୁମ ମଧ୍ୟରେ ଦେଖାଯିବ ନାହିଁ, ଯେହେତୁ ଯେ କେହି ଏପରି କର୍ମ କରେ ସେ ସଦାପ୍ରଭୁଙ୍କର ଘୃଣା ପାତ୍ର। ସେ ଘୃଣ୍ୟକର୍ମ ସକାଶୁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେମାନଙ୍କୁ ତୁମ୍ଭ ସମ୍ମୁଖରୁ ତଡ଼ି ଦେଉଅଛନ୍ତି। ସଦାପ୍ରଭୁ ତୁମ ପରମେଶ୍ୱରଙ୍କ ପ୍ରତି ତୁମେ ସିଦ୍ଧ ହେବ, କାରଣ ଏହି ଯେଉଁ ଦେଶୀୟ ଲୋକମାନଙ୍କୁ ଅଧିକାର କରିବ ସେମାନେ ଶୁଭ ଶୁଭବାଦୀ ଓ ମତ୍ରଜ୍ଞମାନଙ୍କର କଥା ଶୁଣନ୍ତି, ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ତୁମକୁ ସେପରି କରିବାକୁ ଦେଇନାହାନ୍ତି। ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ ନିମନ୍ତେ ତୁମ ମଧ୍ୟରୁ ତୁମ ଭାଇମାନଙ୍କ ମଧ୍ୟରୁ ଆମ୍ଭର ସଦୃଶ ଏକ ଭବିଷ୍ୟତ ବକ୍ତା ଉତ୍ପନ୍ନ କରିବେ, ତୁମେମାନେ ତାହାଙ୍କ ବାକ୍ୟରେ କର୍ଣ୍ଣପାତ କରିବ, କାରଣ ହେରବ୍ରେ ସମାଜ ଦିନ ସଦାପ୍ରଭୁ ତୁମମାନଙ୍କର ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ପ୍ରାର୍ଥନା କରି କହିଥିଲ, ଆମ୍ଭେ ଯେପରି ନ ମରୁ ଏଥିପାଇଁ ସଦାପ୍ରଭୁ ଆମ୍ଭ ପରମେଶ୍ୱରଙ୍କର ରବ ପୁନର୍ବାର ନ ଶୁଣୁ କିଏ ବା ଏହି ମହାଅଗ୍ନି ଆଉ ନ ଦେଖୁ। ତହିଁରେ ସଦାପ୍ରଭୁ ମୋତେ କହିଲେ, ସେମାନେ ଯାହା କହିଅଛନ୍ତି ତାହା ଭଲ କହିଅଛନ୍ତି, ଆମ୍ଭେ ସେମାନଙ୍କ ନିମନ୍ତେ ସେମାନଙ୍କ ଭାତୃଗଣ ମଧ୍ୟରୁ ତୁମ୍ଭ ସଦୃଶ ଜଣେ ଭବିଷ୍ୟତ ବକ୍ତା ଉତ୍ପନ୍ନ କରିବା ଓ ଆମ୍ଭେ ତାହାଙ୍କ ମୁଖରେ ଆପଣା ବାକ୍ୟ ଦେବା ଓ ଆମ୍ଭେ ତାହାକୁ ଯେ ଯେ ଆଜ୍ଞା ଦେବା ତାହା ସେମାନଙ୍କୁ କହିବେ। ପୁଣି ଆମ୍ଭ ନାମରେ ସେ ଆମ୍ଭର ଯେ ଯେ ବାକ୍ୟ କହିବେ ତାହା ଯିଏ ଶୁଣିବ ନାହିଁ ତାହାଠାରୁ ଆମ୍ଭେ ତହିଁର ପରିଶୋଧ ନେବା, ମାତ୍ର ଆମ୍ଭେ ଯାହା କହିବାକୁ ଆଜ୍ଞା ଦେଇନାହୁଁ ଆମ୍ଭ ନାମରେ ଏପରି କୌଣସି କଥା କହିବାକୁ ଯେଉଁ ଭବିଷ୍ୟତ ବକ୍ତା ଦୁଃସାହସ କରିବ ଅବା ଅନ୍ୟ ଦେବତାଗଣ ନାମରେ କହିବ ସେହି ଭବିଷ୍ୟତ ବକ୍ତା ମରିବ। ମାତ୍ର ଯେବେ ତୁମେ ଆପଣା ମନେ ମନେ କୁହ ସଦାପ୍ରଭୁ ଯେଉଁ କଥା କହିନାହାନ୍ତି ତାହା ଆମ୍ଭେମାନେ କିପରି ଜାଣିବା, କୌଣସି ଭବିଷ୍ୟତ ବକ୍ତା ସଦାପ୍ରଭୁଙ୍କ ନାମରେ କଥା କହିଲେ ଯେବେ ତାହା ନ ହୁଏ ଅବା ନ ଘଟେ ତେବେ ସେହି କଥା ସଦାପ୍ରଭୁ କହିନାହାନ୍ତି, ସେ ଭବିଷ୍ୟତ ବକ୍ତା ଦୁଃସାହସରେ ତାହା କହିଅଛି, ତୁମ୍ଭେ ତାହାକୁ ଭୟ କରିବ ନାହିଁ।